ହ୍ୟାଲୋ, ମୋ ନାଁ ହେଲା ରଜତ ନାୟକ, ଆମର ତ୍ରିନାଥ ବସ୍ତି, ଆମର ଡ୍ରେନ ସ୍ଲାବ କଢା ହେଇଛି, ସ୍ଲାବ ଆମର ପଡିନି, ସୋମବାରକୁ ସୋମବାର ଆସିଲେ ମଶା ତେଲ ପକେଇବା ପାଇଁ, କାହିଁ ଆଉ ଆସୁନାହାନ୍ତି ସପ୍ତାହକୁ ସପ୍ତାହ ତେଲ ପକେଇବା ପାଇଁ, ସେ ତେଲ ଯୋଉ ପକଉଛନ୍ତି କିଛି କାମ କରୁନି, ଆଉ ଡ୍ରେନ ଆମର ଖୋଲା ଅଛି, ସ୍ଲାବ ପଡିନି, ପଡିଲେ ଆମେ ଖୁସି ହବୁ, ପ୍ରତ୍ୟେକ ସୋମବାର ତେଲ ପକେଇବାକୁ ଆସନ୍ତୁ।